ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ନିର୍ବାଚନ କମିଶନ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଦିବ୍ୟାଙ୍ଗମାନଙ୍କୁ ଘରୁ ମତଦାନ କରିବାର ସୁବିଧା ପ୍ରଦାନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି। ମଧ୍ୟପ୍ରଦେଶରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନର ପ୍ରଥମ ଦିନରେ ଗତକାଲି 7 ଜଣ ପ୍ରାର୍ଥୀ 8ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାମେଶ୍ୱରମ୍ କାଫେ ବୋମା ବିସ୍ଫୋରଣ ମାମଲାରେ ଏନ୍ଆଇଏ ପଶ୍ଚିମବଙ୍ଗର ପୂର୍ବ ମେଦିନପୁର ଜିଲ୍ଲାର କୋଣ୍ଟାଇଠାରୁ 2 ଜଣ ଲୋକଙ୍କୁ ଗିରଫ କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଇସ୍ରାଏଲ୍ ଉପରେ ଇରାନ୍ ପକ୍ଷରୁ ପ୍ରତିଆକ୍ରମଣର ଆଶଙ୍କା ରହିଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ 6 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ନିର୍ବାଚନ କମିଶନ ଆଗାମୀ ଲୋକସଭା ନିର୍ବାଚନରେ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଦିବ୍ୟାଙ୍ଗମାନଙ୍କୁ ଘରୁ ମତଦାନ କରିବାର ସୁବିଧା ପ୍ରଦାନ କରୁଛି। ଏହି ସୁବିଧା ଅନୁସାରେ 85 ବର୍ଷରୁ ଅଧିକ ବୟସର ମତଦାତା ଓ ଶତକଡ଼ା 40 ଭାଗରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗମାନଙ୍କୁ ଘରୁ ମତଦାନ କରିବାର ସୁବିଧା ମିଳିବ। ନିର୍ବାଚନ କମିଶନ କହିଛି ଏଭଳି ମତଦାତାମାନେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସେମାନଙ୍କର ମତଦାନ ଆରମ୍ଭ କରିସାରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଘରୁ ମତଦାନ କରୁଥିବା ଭୋଟରମାନେ ଏଥିପାଇଁ ସନ୍ତୋଷ ଓ କୃତଜ୍ଞତା ଜଣାଇଛନ୍ତି। ନିର୍ବାଚନ କମିଶନ କହିଛି ଘରୁ ମତଦାନ କରିବା ପ୍ରକ୍ରିୟାରେ ଭୋଟ୍ ଗ୍ରହଣକାରୀ ଦଳର ସମ୍ପୂର୍ଣ୍ଣ କଣ୍ଟିଜେଣ୍ଟ ଓ ନିରାପତ୍ତା ବାହିନୀ ଯବାନମାନେ ଜଡ଼ିତ ରହିଛନ୍ତି। ଏଭଳି ମତଦାନ ସମୟରେ ଗୋପନୀୟତାକୁ ସର୍ବୋଚ୍ଚ ପ୍ରାଧାନ୍ୟ ଦିଆଯାଉଛି। ଦେଶରେ ସମୁଦାୟ 81 ଲକ୍ଷରୁ ଉର୍ଦ୍ଧ 85 ବର୍ଷରୁ ଅଧିକ ବୟସର ଭୋଟର ଥିବାବେଳେ 90 ଲକ୍ଷରୁ ଅଧିକ ଦିବ୍ୟାଙ୍ଗ ରହିଛନ୍ତି। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରସୋରରେ ଚାଲିଥିବାବେଳେ କଂଗ୍ରେସ ଦଳର ବରିଷ୍ଠ ନେତାଙ୍କ ସାଧାରଣ ସଭା ମଧ୍ୟ ଆରମ୍ଭ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଭଣ୍ଡାରା ଗୋଡ଼ିଆ ଲୋକସଭା ନିର୍ବାଚନ ମଣ୍ଡଳୀରେ ମହାବିକାଶ ଅଘାଡ଼ି ପ୍ରାର୍ଥୀ ଡକ୍ଟର ପ୍ରଶାନ୍ତ ଯାଦବ ପଡୋଲେଙ୍କ ପାଇଁ ପ୍ରଚାର କରିବେ। କଂଗ୍ରେସ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ ଆସନ୍ତାକାଲି ନାଗପୁରର ଛମ୍ବଲ ଛକରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଦର୍ଭର 5ଟି ଲୋକସଭା ଆସନ ନାଗପୁର, ରାମଟେକ୍, ଭଣ୍ଡାରା ଗୋଡ଼ିଆ, ଗଡ଼ଚିରୋଲି ଚିମୁର ଏବଂ ଚନ୍ଦ୍ରପୁରରେ ଚଳିତ ମାସ 19 ତାରିଖରେ ମତଦାନ ହେବ। ଏହିସବୁ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଓ ମହାବିକାଶ ଆଘାଡ଼ି ପ୍ରଚାରରେ ଆଗୁଆ ରହିଛନ୍ତି। ମଧ୍ୟପ୍ରଦେଶରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନର ପ୍ରଥମ ଦିନରେ ଗତକାଲି 7 ଜଣ ପ୍ରାର୍ଥୀ 8ଟି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଚଳିତ ମାସ 19 ତାରିଖ ରହିଛି। ଏହି ପର୍ଯ୍ୟାୟରେ ଗ୍ୱାଲିୟର, ଗୁନା, ଭୋପାଳ, ବିଦିଶା, ରାଜଗଡ଼, ମୋରେନ, ସାଗର ଏବଂ ଭିଣ୍ଡ ଲୋକସଭା ଆସନରେ ମତଦାନ ହେବ। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏନ୍ସିପି ମୁଖ୍ୟ ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଗତକାଲି ତାଙ୍କର ଦଳର ନେତାମାନଙ୍କୁ ଭେଟି ବିବାଦୀୟ ମାଧା ଏବଂ ନାସିକ ଲୋକସଭା ଆସନ ସମ୍ପର୍କରେ ଆଲୋଚନା କରିଛନ୍ତି। ରାଜ୍ୟ ଏନ୍ସିପି ମୁଖ୍ୟ ସୁନୀଲ ତଟକରେ କହିଛନ୍ତି ବରିଷ୍ଠ ନେତା ରାମରାଜେ ନାୟକ ନିମ୍ବଲକରଙ୍କ ନେତୃତ୍ୱରେ ସତାରା ଜିଲ୍ଲାର ଫାଲ୍ଟନ୍ ଏବଂ ମାନ ଖରାବର ଦଳର କର୍ମକର୍ତ୍ତାମାନେ ଅଜିତ ପାୱାର, ଦଳର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ ପଟେଲ ଏବଂ ଅନ୍ୟ ନେତାମାନଙ୍କୁ ଭେଟି ମାଧା ଆସନ ବିଷୟରେ ଆଲୋଚନା କରିଥିଲେ। ସେ ତଟକରେ କହିଛନ୍ତି ମାଧା ଓ ନାସିକ ବ୍ୟତୀତ ଅବଶିଷ୍ଟ ଆସନ ଯେଉଁଠାରେ ପ୍ରାର୍ଥୀ ଘୋଷଣା ହୋଇନାହିଁ ତାହା ସହଯୋଗୀ ଦଳର ନେତୃବର୍ଗଙ୍କ ସହ ଆଲୋଚନା ପରେ ଦୁଇଦିନ ମଧ୍ୟରେ କରାଯିବ। ତାମିଲନାଡୁର କୋଏମ୍ବାଟୁର ଲୋକସଭା ଆସନ ଅଧୀନରେ 6ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଛି। ସେଗୁଡ଼ିକ ହେଲା ପଲାଦାମ, ସୁଲୁର, କାବୁନ୍ଦନ ପାଲାୟମ, କୋଏମ୍ବାଟୁର ଉତ୍ତର, କୋଏମ୍ବାଟୁର ଦକ୍ଷିଣ ଏବଂ ସିଙ୍ଗାନାଲୁର। 2021 ବିଧାନସଭା ନିର୍ବାଚନରେ ଏଆଇଏଡିଏମ୍କେକୁ 5ଟି ଆସନ ଏବଂ ବିଜେପିକୁ 1ଟି ଆସନ ମିଳିଥିଲା। ସେଠାରେ ଅଭିନେତା ତଥା ରାଜନେତା କମଲ ହାସନ 1728 ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେପିର ବନାତି ଶ୍ରୀନିବାସନଙ୍କଠାରୁ ହାରିଯାଇଥିଲେ। କୋଏମ୍ବାଟୁର ଲୋକସଭା ନିର୍ବାଚନ ମଣ୍ଡଳୀ 1952 ରହିଆସିଛି। ଏଠାରେ ବାମପନ୍ଥୀ ଦଳ 6ଥର, କଂଗ୍ରେସ 3ଥର ଓ ଡିଏମ୍କେ 2ଥର ଲେଖାଏଁ ଜିତିଛନ୍ତି। ଝାଡ଼ଖଣ୍ଡ ଓ ତେଲଙ୍ଗାନାର ବର୍ତ୍ତମାନ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ 1998 ଓ 1999ରେ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ଏହି ନିର୍ବାଚନ ମଣ୍ଡଳୀରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଏଆଇଡିଏମ୍କେ, ଡିଏମ୍କେ ଓ ବିଜେପି ମଧ୍ୟରେ ମୁକାବିଲା ହେଉଛି। କୋଏମ୍ବାଟୁରରେ ମୋଟ ଭୋଟରଙ୍କ ସଂଖ୍ୟା 30,81,594 ଅଛି। କୋଏମ୍ବାଟୁର ଅଞ୍ଚଳରେ ହାତୀପଲ ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରହିଛନ୍ତି। ଏହି ଅଞ୍ଚଳର କେତେକ ସ୍ଥାନରେ ମଣିଷ ଓ ପଶୁ ମଧ୍ୟରେ ସଂଘର୍ଷ ମଧ୍ୟ ରହିଛି। ଏହି ଅଞ୍ଚଳରେ କପା, ଆଖୁ ଏବଂ ହଳଦୀ ଚାଷ ପାଇଁ ଅନୁକୂଳ ଓ ଅନନ୍ୟ ଜଳବାୟୁ ରହିଛି। ଆଉ ଅଳ୍ପ ଦିନ ପରେ ଗ୍ରୀଷ୍ମ ଛୁଟି ଆରମ୍ଭ ହେବା ସହିତ ଟ୍ରେନ୍ରେ ଯାତ୍ରୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି କୋଙ୍କଣ ରୁଟ୍ରେ କେନ୍ଦ୍ରୀୟ ରେଳବାଇ ଲୋକମାନ୍ୟ ତିଲକ ଟର୍ମିନସ୍, ମୁମ୍ବାଇ ଏବଂ ଥିୱି ମଧ୍ୟରେ 32ଟି ଅତିରିକ୍ତ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପଭି ନେଇଛି। ସ୍ୱତନ୍ତ୍ର ଟ୍ରେନ୍ର ବିସ୍ତୃତ ସୂଚନା ଯାତ୍ରୀମାନେ ଭାରତୀୟ ରେଳର ୱେବ୍ସାଇଟ୍ରୁ ପାଇପାରିବେ। ଏହି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ସେବାର ସୁବିଧା ନେବାକୁ ରେଳ ପ୍ରଶାସନ ପକ୍ଷରୁ ଯାତ୍ରୀମାନଙ୍କୁ ନିବେଦନ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା ରାମେଶ୍ୱରମ୍ କାଫେ ବୋମା ବିସ୍ଫୋରଣ ମାମଲାରେ ପଶ୍ଚିମବଙ୍ଗର ପୂର୍ବ ମେଦିନପୁର ଜିଲ୍ଲାର କୋଣ୍ଟାଇରୁ ଦୁଇଜଣ ଲୋକଙ୍କୁ ଗିରଫ କରିଛି। ସେମାନଙ୍କର ନାମ ମୋସାବିର ହୋସେନ ସଜିବ ଓ ଅବଦୁଲ ମଥିନ ଅହମ୍ମଦ ତାହା ବୋଲି ଜଣାପଡ଼ିଛି ଓ ସେମାନେ ୱାଣ୍ଟେଡ୍ ତାଲିକାରେ ଥିଲେ। ଏନ୍ଆଇଏ କହିଛି କୋଲକାତା ପୁଲିସ୍ ସହାୟତାରେ ସେମାନଙ୍କୁ ଗିରଫ କରାଯାଇଛି। ମାର୍ଚ୍ଚ ପହିଲାରେ ବେଙ୍ଗାଲୁରୁରେ ସେହି ବିସ୍ଫୋରଣ ହୋଇଥିଲା। କୋଲକାତା ଏନ୍ଆଇଏ ସ୍ୱତନ୍ତ୍ର କୋର୍ଟରେ ସେମାନଙ୍କୁ ଗତକାଲି ହାଜର କରାଯାଇଥିଲା। କୋଲକାତାର ଏନ୍ଆଇଏ ସ୍ୱତନ୍ତ୍ର ଅଦାଲତ ସେମାନଙ୍କୁ ତିନିଦିନିଆ ଟ୍ରାନ୍ଜିଟ୍ ରିମାଣ୍ଡରେ ନେଇଛି। ପୂର୍ବରୁ ଏନ୍ଆଇଏ ଏହି ମାମଲାରେ ମୋଜାମର ସରିଫ୍ଙ୍କୁ ଗିରଫ କରିଥିଲା। ସେ ଏହି ଦୁଇଜଣଙ୍କ ବିଷୟରେ ତଥ୍ୟ ଦେଇଥିଲା। ସେହି ଦୁଇଜଣ ସନ୍ଦିଗ୍ଧଙ୍କ ଉପରେ 10 ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଛି। ପୂର୍ବ ମେଦିନପୁର ଜିଲ୍ଲାର ନ୍ୟୁ ଦୀଘାଠାରେ ଥିବା ଏକ ହୋଟେଲ୍ରୁ ସେମାନଙ୍କୁ ଗିରଫ କରାଯାଇଥିଲା। ଦିଲ୍ଲୀର ଏକ ଅଦାଲତ ବିଆର୍ଏସ୍ ନେତା କେ କବିତାଙ୍କୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ସିବିଆଇ ହଜାତକୁ ପଠାଇଛନ୍ତି। ରାଉଜ ଆଭିନ୍ୟୁ କୋର୍ଟରେ ସ୍ୱତନ୍ତ୍ର ବିଚାରପତି କାବେରୀ ବାବେଜା କବିତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଓକିଲ କହିଛନ୍ତି ଦିଲ୍ଲୀ ଅବକାରୀ ନୀତି ମାମଲାରେ କବିତା ଜଣେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅଛନ୍ତି। ସେ ଜାଣିଥିବା ଅନେକ ତଥ୍ୟ ଗୋପନୀୟ ରଖିଥିବାର ସିବିଆଇ ଓକିଲ କହିଛନ୍ତି। ଗତମାସ 15 ତାରିଖରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ ତାଙ୍କୁ ଗିରଫ କରିଥିଲା। ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବା ପାଇଁ ଦିଲ୍ଲୀ ସରକାରର ପୂର୍ବତନ ମନ୍ତ୍ରୀ ମନୀ ସିସୋଦିଆଙ୍କ ଆବେଦନ ଉପରେ ଦିଲ୍ଲୀର ଏକ ଅଦାଲତ ଇଡି ଓ ସିବିଆଇଠାରୁ ଜବାବ ଲୋଡ଼ିଛନ୍ତି। ସିବିଆଇ ଓ ଇଡି ପାଇଁ ସ୍ୱତନ୍ତ୍ର ବିଚାରପତି କାବେରୀ ବାବେଜା 20 ତାରିଖ ସୁଦ୍ଧା ଜବାବ ଦେବାକୁ ଦୁଇ ସଂସ୍ଥାକୁ କହିଛନ୍ତି। ସେ ସମୟରେ କୋର୍ଟ ସିସୋଦିଆଙ୍କ ଆବେଦନର ଶୁଣାଣି କରିବେ। ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମଞ୍ଜୁର କରାଯିବା ବିଷୟ ଲୋଡ଼ି ଶ୍ରୀ ସିସୋଦିଆ ଅଦାଲତଙ୍କର ଦ୍ୱାରସ୍ଥ ହୋଇଛନ୍ତି। ଦିଲ୍ଲୀ ଅବକାରୀ ନୀତି ମାମଲାରେ ସେ ବର୍ତ୍ତମାନ ତିହାର ଜେଲ୍ରେ ନ୍ୟାୟିକ ହାଜତରେ ଅଛନ୍ତି। ଦିଲ୍ଲୀ ଅବକାରୀ ନୀତିରେ ସଂଶୋଧନ ଅଣାଯିବା ସମୟରେ ଅନିୟମିତତା ହୋଇଥିବାରୁ ସିବିଆଇ ଓ ଇଡି ଅଭିଯୋଗ କରିଥିଲେ। ଏହି ସମୟରେ ଲାଇସେନ୍ସଧାରୀମାନଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିବାରୁ ଦୁଇ ସଂସ୍ଥା ଅଭିଯୋଗ କରିଥିଲେ। ଗତବର୍ଷ ଫେବୃୟାରୀ 26 ତାରିଖରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଚଳିତ ମାସ ଆରମ୍ଭରେ ଇରାନ୍ ଉପରେ ହୋଇଥିବା ଏୟାର ଷ୍ଟ୍ରାଇକ୍ର ଜବାବରେ ଇସ୍ରାଏଲ୍ ଉପରେ ଇରାନ୍ ଆକ୍ରମଣ କରିବାର ଆଶଙ୍କା ରହିଛି। ବ୍ୟାପକ ଆଞ୍ଚଳିକ ଯୁଦ୍ଧ ଆଶଙ୍କା ବଢ଼ୁଥିବାରୁ ଇରାନ୍ର ଜବାବୀ ଆକ୍ରମଣ ପାଇଁ ଆମେରିକା ହାଇ ଆଲର୍ଟରେ ରହିଛି। ରାଷ୍ଟ୍ରପତି ବାଇଡେନ୍ କହିଛନ୍ତି ଇସ୍ରାଏଲ୍ର ସୁରକ୍ଷା ପାଇଁ ଆମେରିକା ସମର୍ପିତ। ଇତିମଧ୍ୟରେ ଆମେରିକା ବ୍ରିଟେନ୍ ଓ ଫ୍ରାନ୍ସ ସମେତ ଅନ୍ୟ କେତେକ ଦେଶ ଇସ୍ରାଏଲ୍ରେ ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ଟ୍ରାଭେଲ୍ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଇତିମଧ୍ୟରେ ହିଜବୁଲା ଲେବାନନ୍ରୁ ଇସ୍ରାଏଲ୍ ଆଡ଼କୁ ଅନେକଗୁଡ଼ିଏ ରକେଟ୍ ପ୍ରକ୍ଷେପଣ କରିଥିଲା। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର ଜଣେ ମୁଖପାତ୍ର କହିଛନ୍ତି 40 କ୍ଷେପଣାସ୍ତ୍ର ଏବଂ 2 ବିସ୍ଫୋରକ ଡ୍ରୋନ୍ ନିକ୍ଷେପ କରାଯାଇଛି। ତେବେ ଏଥିରେ ଇସ୍ରାଏଲ୍ରେ କେହି ମୃତାହତ ହୋଇନାହାନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ 6 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ଅଟଳ ବିହାରୀ ବାଜପେୟୀ ଏକନାରେ ଖେଳାଯାଇଥିବା ଚଳିତ ଆଇପିଏଲ୍ର ଏହି 26ତମ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି 167 ରନ୍ ହାସଲ କରିଥିଲା। ଆୟୁଷ ବଦନୀ 55 ରନ୍ ଓ ଲୋକେଶ ରାହୁଲ 39 ରନ୍ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ କୁଲଦୀପ ଯାଦବ 3 ୱିକେଟ୍ ହାସଲ କରିଥିଲେ। ଏହାର ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ 18 ଓଭର ଓ ଗୋଟିଏ ବଲ୍ ଖେଳି 170 ରନ୍ ହାସଲ କରି ବିଜୟୀ ହୋଇଥିଲା। ଆଜି ମୋହାଲିର ମୁଲାନପୁର ଷ୍ଟାଡିୟମ୍ରେ ରାତି 7:30ରେ ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦୁଇ ଦଳ ଶେଷ ଲିଗ୍ ମ୍ୟାଚ୍ରେ ପରାଜିତ ହୋଇଥିବାରୁ ଆଜିର ମ୍ୟାଚ୍ରେ କଡ଼ା ମୁକାବିଲା ଦେଖିବାକୁ ମିଳିବ। ନିର୍ବାଚନ କମିଶନ ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ଦିବ୍ୟାଙ୍ଗମାନଙ୍କୁ ଘରୁ ମତଦାନ କରିବାର ସୁବିଧା ପ୍ରଦାନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି। ମଧ୍ୟପ୍ରଦେଶରେ ତୃତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନର ପ୍ରଥମ ଦିନରେ ଗତକାଲି 7 ଜଣ ପ୍ରାର୍ଥୀ 8 ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାମେଶ୍ୱରମ୍ କାଫେ ବୋମା ବିସ୍ଫୋରଣ ମାମଲାରେ ଏନ୍ଆଇଏ ପଶ୍ଚିମବଙ୍ଗର ପୂର୍ବ ମେଦିନପୁରରୁ 2 ଲୋକଙ୍କୁ ଗିରଫ କରିଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଇସ୍ରାଏଲ୍ ଉପରେ ଇରାନ୍ ପକ୍ଷରୁ ପ୍ରତିଆକ୍ରମଣର ଆଶଙ୍କା ରହିଛି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ 6 ୱିକେଟ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ପରାସ୍ତ କରିଛି। ସମ୍ବାଦ ଶେଷ ହେଲା।